ସୂର୍ଯ୍ୟ ଉଜ୍ଜ୍ୱଳ ଦିନରେ ବିବାହ ଦିନରେ ସବୁକିଛି ସୁନୀଳ ରଙ୍ଗରେ ଲୋକ କରୁଛି।
The sun shone brightly on the day of the wedding, casting a golden hue over everything.
ଉତ୍ସାହ ବାତାବରଣକୁ ଭରିଗଲା ଯେତେବେଳେ ଅତିଥିମାନେ ଦୀପ୍ତିମୟ ପୋଷାକରେ ଆସିବାକୁ ଆରମ୍ଭ କଲେ।
Excitement filled the air as guests began to arrive in splendid attire.
ବିବାହିତା ସର୍ବଦାର ଯେନ୍ତା ମାର୍ଗରେ ନାମିଲେ ତାଙ୍କର ହୃଦୟ ସନ୍ତୋଷ ଓ ଚିନ୍ତାର ସହ ଚଳିଲା।
The bride, radiant as ever, walked down the aisle, her heart racing with joy and nerves.
ତାଙ୍କର ସ୍ନେହିତାମାନେ ସାନ୍ତ୍ନା ସହିତ ଅଲୋକିତ ହେଲେ। ସେମାନେ ତେମାର କ୍ୟାମେରା ସହିତ ପ୍ରତ୍ୟେକ ମୁହୂର୍ତ୍ତକୁ କ୍ଷେପ କଲେ।
Her friends beamed with happiness, capturing every moment with their cameras.
ଯେତେବେଳେ ପ୍ରତିଶ୍ରୁତିଗୁଡ଼ିକ ମାନ୍ୟରେ ମିଳାଯାଇଲା ଆଙ୍କାରେ ଅଶ୍ରୁ ଚମକିଥିଲା।
As vows were exchanged, tears glistened in the eyes of many.
ସେମାନେ ହୃଦୟସ୍ପର୍ଶୀ ଦୃଷ୍ଟି ବଦଳାଇଲେ। ପ୍ରତ୍ୟେକେ ସେମାନଙ୍କର ବଚନର ସାକ୍ଷରତା ଜାଣିଥିଲେ।
The couple exchanged heartfelt glances, each knowing the depth of their commitment.
ଆୟୋଜନ କନ୍ତୁ ହସିବା ଓ ସଙ୍ଗୀତ ସହିତ ବାୟୁକୁ ଭରିବା ଚାଲିଥିଲା।
The celebration continued with laughter and music filling the air.
ଚମକୁଥିବା ବତୀ ଉପରକୁ ଝିମିକା ଦେଖାଯାଇଥିଲା ଏକ କାହାଣୀ ଓ ସୁରୁରିକୁ ତିଆରି କରୁଛି।
The sparkling lights twinkled above, creating a fairy tale atmosphere.
ରାତି ଦୀର୍ଘ ହେବା ଲାଗି ବହୁତ ଲୋକ ନକ୍ଷତ୍ରଙ୍କ ତଳେ ନାଚିଲେ ପ୍ରେମ ଉପଲକ୍ଷଣ କରୁଥିଲେ।
As the night drew on, many danced under the stars, celebrating love.
ଶେଷରେ ଏହା ଏକ ଦିନ ଥିଲା ଯାହାକୁ ସ୍ମରଣ କରିବା ପାଇଁ ଆନନ୍ଦ ଏବଂ ପ୍ରିୟ ମୁହୂର୍ତ୍ତଗୁଡ଼ିକୁ ଭରିଥିଲା।
In the end, it was a day to remember, filled with joy and cherished moments.
ହୋଇପାରିବ ମୋ ପ୍ରବୃତ୍ତିରୁ ସମର୍ଥନ କରି।
There is a small village in the green valley.
ଗାଁରେ ସେଉଥିବା ଲୋକଙ୍କ ସହଜ ସମ୍ବେଦନଶୀଳତା।
The people in the village are friendly.
ସେମାନେ ପ୍ରତିଦିନ ଏକାଖିଳାରେ ସହଯୋଗ କରିଥାନ୍ତି।
They help each other every day.
ପ୍ରଭାତରେ ସେମାନେ ବଜାରରେ ମିଳୁଛନ୍ତି।
In the morning, they meet at the market.
ସେମାନେ ତାଙ୍କର ଦିନ ଖାଇବା ପାଇଁ ଫଳ ଓ ସଦା ସାମଗ୍ରୀ କିଣା।
They buy fruits and vegetables for their lunch.
ବିନୋଦପୂର୍ଣ୍ଣ ବେଳେ ସେମାନେ ବାଗିଚାକୁ ଯାଆନ୍ତି।
After lunch, they go to the park.
ଶିଶୁମାନେ ଗେମ୍ଗୁଡ଼ିକୁ ଖେଳିଛନ୍ତି ଉଦ୍ୟାନରେ।
The children play games in the park.
ବଡ଼ଙ୍କୁ ବେଞ୍ଚରେ ବସି କଥା ହୁଏ।
The adults sit and talk on the benches.
ସନ୍ଧ୍ୟାରେ ସେମାନେ ଖୁସିରେ ଘରକୁ ଫେରିବା ପାଇଁ ଆସୁଛନ୍ତି।
In the evening, they return home happily.
ସବୁଜଣ ଗ୍ରାମ ମଧ୍ୟରେ ସବୁଜଣକୁ ଜାଣୁଛନ୍ତି।
Everyone knows everyone in the village.
ଛୋଟ ଗାଁ ଖୁସିର ଜଗା ହେବ।
The little village is a happy place.
କେବଳ ସମୟରେ ତାହାରେ ତିନି ସମ୍ପର୍କ ଥିଲା।
Once upon a time, there were three friends.
ତାଙ୍କର ନାମଗୁଡ଼ିକ ନା ବେନ୍ ଏବଂ କ୍ଲାରା ଥିଲା।
Their names were Anna, Ben, and Clara.
ତେମେଙ୍କୁଡ଼କରେ ସହିତ ଖେଳିବାକୁ ପ୍ରେମ କରିଥିଲେ।
They loved to play together after school.
ଏକଦିନ ସେମାନେ ଏକ ନୂତନ ସାମାଜିକ ନେଟୱର୍କ ଖୋଜିଥିଲେ।
One day, they found a new social network.
ସେମାନେ ତାଙ୍କର ଫଟୋ ବାଣ୍ଟିବାରୁ ଉତ୍ସାହିତ ହେଉଥିଲେ।
They were excited to share their photos.
ପ୍ରଥମେ ସବୁକିଛି ମଜା ଓ ସହଜ ଥିଲା।
At first, everything was fun and easy.
ସେମାନେ ବିଷୟ ବାର୍ତ୍ତାରେ ଅନେକ ଲାଇକ୍ ଓ ମନ୍ତବ୍ୟ ପାଇଛନ୍ତି।
They got many likes and comments.
ତେଣୁ ବେନ ଏକ ଦୁଷ୍ଟ ମନ୍ତବ୍ୟ ଦେଖିଲେ।
Then, Ben saw a mean comment.
ସେ ଦୁଃଖୀ ଅନୁଭବ କରୁଥିଲେ ଏବଂ ଏହାକୁ କାଟିବାକୁ ଚାହୁଁଥିଲେ।
He felt sad and wanted to delete it.
Anna ଏବଂ କ୍ଲାରା ତାଙ୍କୁ ସମର୍ଥନ କରିଥିଲେ।
Anna and Clara supported him.
ତେମେ ତାଙ୍କୁ ଦୟାଳୁ ଶବ୍ଦଗୁଡ଼ିକୁ ଅବହେଳା କରିବାକୁ କହିଛନ୍ତି।
They told him to ignore the mean words.
ଦିନଗୁଡ଼ିକ ଗଲା ଏବଂ ସେମାନେ ବହୁତ କିଛି ଶିଖିଲେ।
Days passed and they learned a lot.
ସେମାନେ ବନ୍ଧୁତ୍ୱ ମାୟା ମଧ୍ୟରେ ବୁଝିପାରିଥିଲେ।
They understood the magic of friendship.
ଆଜିକାଲିର ସଂସାରରେ ପ୍ରଯୁକ୍ତି ଆମ ପ୍ରତିଦିନ ବ୍ୟବହାରରେ ଗୁରୁତ୍ୱ ଭୂମିକା ନବଧାଇଛି।
In today's world, technology plays a vital role in our daily lives.
ମୁହଁରୁ ଜଣେ ଯେତେବେଳେ ଆମେ ଉଠୁ ତାହାରୁ ଆମର ସାଧନାଗୁଡ଼ିକ ଆମକୁ ସଂସାର ପାଇଁ ଯୋଡ଼ାଇଥାଏ।
From the moment we wake up, our devices connect us to the world.
ସାମାଜିକ ମାଧ୍ୟମ ଆମକୁ ବନ୍ଧୁ ଏବଂ ପରିବାର ସହିତ ସମ୍ପର୍କରେ ରହିବାକୁ ସୁଯୋଗ ଦିଏ।
Social media allows us to stay in touch with friends and family.
ଆମେ ଏକ ବଟନର ମାଝରେ ଆମର ଅନୁଭବଗୁଡ଼ିକୁ ଚୁଇଁ ଶେୟାର କରିବାରେ ସକ୍ଷମ।
We can share our experiences instantly with a click of a button.
ଏହି ସତ୍ୟ, ଡିଜିଟାଲ ବ୍ୟବସାୟ ଆମର ସତକୁ ଚ୍ୟାଲେଞ୍ଜ କରିଥାଏ।
However, the digital life also brings challenges to our privacy.
Data bhangiba ebong chinha chori sadharana samasya hoichi.
Data breaches and identity theft have become common issues.
Lokomane cyber suraksha ro gurutku adhik janithanti.
People are more aware of the importance of cyber security.
Company mane nutana tathyare khosata karibaku purana prayogo kariba darakar.
Companies must adapt to the changing landscape of technology.
ଭବିଷ୍ୟତ ବହୁତ ସାଂସ୍କୃତିକ ଉନ୍ନତି ଅନ୍ତର୍ଗତ ହେବ।
The future will likely involve even more technological advancements.
ପ୍ରଯୁକ୍ତିକୁ ଗ୍ରହଣ କରିବା ଏହି ଡିଜିଟାଲ ଯୁଗରେ ପ୍ରଗତି ପାଇଁ ଆବଶ୍ୟକ।
Embracing technology is essential for progress in this digital age.
ଆମେ ଆମର ତଥ୍ୟକୁ ସୁରକ୍ଷା କରିବା ପାଇଁ ଅଗ୍ରଗତି ହେବା ଆବଶ୍ୟକ।
We must be proactive about safeguarding our information.
ସେହି ମାନେ ପ୍ରଯୁକ୍ତି ଏକ ଉପକରଣ ଅଟାହାଏ ସେହ କେବଳ ବୁଦ୍ଧିପୂର୍ବକ ବ୍ୟବହାର କରିବା ବେଳେ ଆମର ଜୀବନକୁ ଉନ୍ନତ କରିବାରେ ସକ୍ଷମ।
Ultimately, technology is a tool that when used wisely can enhance our lives.
ହେଉଛି ଏହା ଗୀତଠାରେ ଉଜ୍ଜ୍ୱଳ ସକାଳ ଯେତେବେଳେ ଡେନିଏଲ ବୋକରେ।
It was a bright morning when Daniel woke up.
ଆଜି ବୋଟିଂ ଦିନ ହେଲା ସେହି ଗାଁରେ।
Today was voting day in his town.
ଡେନିଏଲେ ସମସ୍ତ ସମୟରେ ଚିନ୍ତିତ ଓ ଉତ୍ସାହିତ କରୁଛି।
ଡାନିଏଲ ଫେଲ୍ଟ ଏକ୍ସାଇଟେଡ୍ ଆଣ୍ଡ ନର୍ଭସ୍ ଆଟ୍ ଦ ସେମ୍ ଟାଇମ୍।
ସେ ଜାଣିଥିଲେ କି ଭୋଟ ଦେବା ଗୁରୁତ୍ୱପୂର୍ଣ୍ଣ ଥିଲା।
ହି ନ୍ୟୁ ଇଟ୍ ୱାଜ୍ ଇମ୍ପୋର୍ଟାଣ୍ଟ ଟୁ ଭୋଟ୍।
ସେ ଦ୍ରୁତରେ ତିଆରି ହେଲା ଏବଂ ଭୋଟ ଷ୍ଟେସନକୁ ଗଲା।
ହି କ୍ୱିକ୍ଲି ଗଟ୍ ରେଡି ଆଣ୍ଡ ହେଡେଡ୍ ଟୁ ଦ ପୋଲିଂ ଷ୍ଟେସନ୍।
ନସ୍ତା ହେବାକୁ ଲୋକଙ୍କର ଦୀର୍ଘ ପାରିବାରିକ ସେନାବଳୀ।
ଦେର୍ ୱର୍ ଲଙ୍ଗ୍ ଲାଇନ୍ସ ଅଫ୍ ପିପଲ୍ ୱେଟିଂ।
ଡେନିଏଲ କ୍ୟୁରେ ଯୋଗ ଦେଲେ ଓ ଧୀରଜରେ ଅପେକ୍ଷା କଲେ।
ଡାନିଏଲ ଜଏନ୍ଡ ଦ କ୍ୟୁ ଆଣ୍ଡ ୱେଟେଡ୍ ପେସିଏଣ୍ଟଲି।
ଅନ୍ତର୍ଗତ ସେ ଏକ ଘଣ୍ଟା ଦିଆରେ ସେ ତାଙ୍କ ଚାରିପାଖରେ ଥିବା ଲୋକମାନେ ସହିତ କଥା ହୋଇଥିଲା।
ୱାଇଲ୍ ହି ୱେଟେଡ୍ ହି ଟକ୍ଡ ୱିଥ୍ ଦ ପିପଲ୍ ଆରାଉଣ୍ଡ ହିମ୍।
ସେମାନେ ଭୋଟ ଏବଂ ଲୋକତନ୍ତ୍ରର ଗୁରୁତ୍ୱ ବିଷୟରେ ଚର୍ଚ୍ଚା କଲେ।
ଦେ ଡିସ୍କସ୍ ଦି ଇମ୍ପୋର୍ଟାନ୍ସ ଅଫ୍ ଭୋଟିଂ ଆଣ୍ଡ ଡେମୋକ୍ରାସି।
ଶେଷରେ ଡାନିଏଲ ଲାଇନର ସାମ୍ନାକୁ ପହଞ୍ଚିଛି।
Finally, Daniel reached the front of the line.
ସେ ତାଙ୍କର ପ୍ରାଣ ଉପରେ ବୋଟ ଦେଇଥିଲେ।
He cast his vote and felt proud.
ପରେ ସେ ବୁବୁଥିଲେ କେମିତି ତାଙ୍କର ଭୋଟ ଗୁରୁତ୍ୱପୂର୍ଣ୍ଣ ଥିଲା।
Afterwards, he realized how important his vote was.
ସେ ସମଜିଥିଲେ ଯେ ପ୍ରତିଟି ମତ ମହତ୍ୱପୂର୍ଣ୍ଣ।
He understood that every vote counts.
ଭୋଟିଂ ଏକ ଉପାୟ ଯାହା ପ୍ରତିନିଧି ହେବାକୁ ଏବଂ ପରିବର୍ତ୍ତନ କରିବାକୁ ପ୍ରଭାବିତ କରେ।
ଭୋଟିଂ ଇଜ୍ ଅ ୱେ ଟୁ ଏକ୍ସପ୍ରେସ୍ ହିମ୍ସେଲ୍ଫ ଆଣ୍ଡ ଇନ୍ଫ୍ଲୁଏନ୍ସ ଚେଞ୍ଜ।
ଦୀର୍ଘ ସମୟ ଅର୍ଥ ହେବା ପାଇଁ ଫୁଟବଲ ଦଳ ନିଜକୁ ଖୋଜିଲା ଏକ ଅନ୍ୟତମ ଯାତ୍ରାରେ ଚିନ୍ତନ କରି।
ଆଜ୍ ଦ ଲଙ୍ଗ୍ ସିଜନ୍ ୱେନ୍ଡ ଦ ଫୁଟବଲ ଟିମ୍ ଫାଉଣ୍ଡ ଇଟ୍ସେଲ୍ଫ ରିଫ୍ଲେକ୍ଟିଂ ଅନ୍ ଏ ଟମଲ୍ଚୁଅସ୍ ଜର୍ଣ୍ଣି।
ପ୍ରତି ମ୍ୟାଚ୍ କେତେବେଳେ ତାଙ୍କର ନିର୍ଣ୍ଣୟ ଏବଂ ଅନୁକୂଳତାକୁ ପରୀକ୍ଷା କରିଥିଲା ପ୍ରତୀକ୍ଷା କରାଯାଇନଥିଲା।
Each match had tested their resolve and adaptability in ways they had not anticipated.
ସଫଳତାକୁ ମଧ୍ୟ ଥିବା ପରେ ମୂଳଗତ ଚ୍ୟାଲେଞ୍ଜଗୁଡ଼ିକ ଉଦୟ ହେଲେ ସେମାନଙ୍କର ସଫଳତାରେ ଛାୟା ପଡ଼ିଥିଲା।
Despite the successes, underlying challenges emerged, casting shadows over their achievements.
ସେମାନେ ନିଜି ଚିନ୍ତନର ପାଇଁ ଆବଶ୍ୟକତାକୁ ଅନୁମତି ଦିଏ ଋତୁରେ ଶିକ୍ଷା ମଧ୍ୟରେ ଧ୍ୟାନ ଦେଉଛନ୍ତି।
They recognized the need for introspection, focusing on lessons learned throughout the season.
ପରିଣାମରେ ସେମାନେ ଦଳର ଏକତାକୁ ସଜାଗ କରିବାକୁ ଯୋଜନା କରିଥିଲେ।
In the aftermath, they devised strategies to bolster team cohesion.
ଏହା ତାଙ୍କର ଅଭ୍ୟାସ ନିୟମରେ ଗୁରୁତ୍ୱ ସହ ଏକ ଗହଣ ବଦଳକୁ ଆବଶ୍ୟକ ମାନେ ପ୍ରକାଶ କରେ।
This necessitated a profound shift in their training regimen, emphasizing collective unity.
ଏହି ପରିବର୍ତ୍ତନ ଉପରେ ବାର୍ତ୍ତା କରିବା ପରି ସେମାନେ ମାନସିକ ଶକ୍ତିର ଗୁରୁତ୍ୱକୁ ଚିହ୍ନଟ କରିଛନ୍ତି।
In discussing these changes, they recognized the importance of mental resilience.
ଗାଁରେ ତାଙ୍କର ଭବିଷ୍ୟତ ମାର୍ଚ୍ଚ ନିମିତ୍ତରେ ପ୍ରସ୍ତୁତ ହେଉଥିଲେ ସେମାନେ ଏକ ନବୀକୃତ ଆତ୍ମା ସହିତ ଏହା କରିଥିଲେ
As they prepared for future matches, they did so with a renewed spirit.
ଗତକାଳର କକ୍ଷା ତାଙ୍କର ଆଶାମାନଙ୍କୁ ଦିଗଦର୍ଶନ ବହୁତ ଉପକାର କରିବ
The lessons of the past would guide their ambitions and fuel their hopes.
ତେଣୁ ପରିଣାମ କେବଳ ଏକ ସମ୍ପର୍କ ନଥିଲା କିନ୍ତୁ ଅଧିକ ମନୋକାଂକୁ ନେଇ ଏକ ପ୍ରାରମ୍ଭ ଥିଲା
Thus, the aftermath was not merely a conclusion, but a prelude to greater aspirations.